ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ସମୟର ପରୀକ୍ଷାରେ ସମ୍ବିଧାନ ସର୍ବଦା ଉତ୍କୃଷ୍ଟତା ପ୍ରଦାନ କରିଛି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ପରିବା ହବ୍ ଉପରେ କଲେ ଆଲୋକପାତ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 124କୁ ବୃଦ୍ଧି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି ଖେଳାଯିବ 2 ମ୍ୟାଚ୍ ଏବଂ ମେଲବୋର୍ଣ୍ଣ ଟେଷ୍ଟରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ 9 ବିନିମୟରେ ଅଷ୍ଟ୍ରେଲିଆ ସଂଗ୍ରହ କରିଛି 228 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମ୍ଭିଧାନ ହେଉଛି ଦେଶର ମାର୍ଗଦର୍ଶକ। ଆସନ୍ତା ଜାନୁଆରୀ 26 ତାରିଖରେ ଭାରତୀୟ ସମ୍ଭିଧାନ 75 ବର୍ଷ ପୂରଣ କରିବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମୟର ପରୀକ୍ଷାରେ ସମ୍ଭିଧାନ ସର୍ବଦା ତା'ର ଉତ୍କୃଷ୍ଟତା ପ୍ରଦାନ କରିଆସିଛି। ଚଳିତ ବର୍ଷ ସମ୍ଭିଧାନ ଦିବସ ଗ୍ରହଣର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହା ବର୍ଷସାରା ଜାରି ରହିବ। ସମ୍ଭିଧାନର ପରମ୍ପରା ସହ ସାଧାରଣ ନାଗରିକଙ୍କୁ ସମ୍ପୃକ୍ତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ୱେବ୍ସାଇଟ୍ constitution75.com ପ୍ରଚଳନ କରାଯାଇଛି। ଏହି ୱେବ୍ସାଇଟ୍ ମାଧ୍ୟମରେ ସମ୍ଭିଧାନକୁ ପଢ଼ିବା ସହିତ ନିଜର ଭିଡ଼ିଓ ରେକର୍ଡିଂ କରି ଅପ୍ଲୋଡ଼ କରାଯାଇପାରିବ। ବିଭିନ୍ନ ଭାଷାରେ ସମ୍ଭିଧାନକୁ ପଢ଼ିବା ସହ ସମ୍ଭିଧାନ ପ୍ରସଙ୍ଗ ସଂକ୍ରାନ୍ତ ପ୍ରଶ୍ନ ପଚାରିବାର ମଧ୍ୟ ଏଥିରେ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆସନ୍ତା ମାସ 13 ତାରିଖରେ ପ୍ରୟାଗରାଜଠାରେ ମହାକୁମ୍ଭମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାକୁମ୍ଭମେଳା କେବଳ ବିଶାଳ ନୁହେଁ, ବରଂ ଏହା ବିବିଧତାର ସର୍ବଜନବିଦିତ। ମହାକୁମ୍ଭ କା ସନ୍ଦେଶ ଏକ ପୁରା ଦେଶ ସ୍ଲୋଗାନ ମାଧ୍ୟମରେ ଅବିଭକ୍ତ ସମାଜ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଥମଥର ପାଇଁ ଏହି ମେଳାରେ କୃତ୍ରିମ ବୁଦ୍ଧିମତା ଚାଟ୍ବଟର ବ୍ୟବହାର କରାଯିବ। ଏହା ମାଧ୍ୟମରେ କୁମ୍ଭମେଳା ସଂକ୍ରାନ୍ତ ସମସ୍ତ ସୂଚନା 11 ଭାରତୀୟ ଭାଷାରେ ଉପଲବ୍ଧ କରାଇବାର ବ୍ୟବସ୍ଥା ହୋଇଛି। ସମଗ୍ର ମେଳା ଅଞ୍ଚଳକୁ ଏଆଇ ଚାଳିତ କ୍ୟାମେରା ମାଧ୍ୟମରେ ନଜର ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ ଆନିମେସନ୍ ଚଳଚ୍ଚିତ୍ର, ନିୟମିତ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ଲୋକପ୍ରିୟତା ଦେଶରେ ସୃଜନଶୀଳ ଉଦ୍ୟମରେ ରହିଥିବା ସମ୍ଭାବନାକୁ ସୂଚିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆନିମେସନ୍ ସିରିଜ୍ଗୁଡ଼ିକ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳଚ୍ଚିତ୍ର ଶିଳ୍ପ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ବିଶେଷ ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଚଳଚ୍ଚିତ୍ର ଜଗତ ସୁଦୃଢ଼ କରିପାରିଛି। ଚଳିତ ବର୍ଷ ଚଳଚ୍ଚିତ୍ର ଜଗତର ଜଣେ ମହାନ୍ ବ୍ୟକ୍ତିତ୍ୱ ରାଜ କାପୁରଙ୍କର 100ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କର ଉଲ୍ଲେଖ କରିଛନ୍ତି। ଆସନ୍ତା ବର୍ଷ ଭାରତରେ ପ୍ରଥମଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମ୍ମିଳନୀରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ଏବଂ ସୃଜନଶୀଳ ବ୍ୟକ୍ତି ଭାରତ ଗସ୍ତରେ ଆସିବେ। ଏ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବାକୁ ଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ 2 ବଡ଼ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ 2015-2023 ମଧ୍ୟରେ ଭାରତରେ ମ୍ୟାଲେରିଆ ରୋଗୀ ଏବଂ ତଜ୍ଜନିତ ମୃତ୍ୟୁ ସଂଖ୍ୟା 80% ହ୍ରାସ ପାଇଛି। ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟ ଏକ ଉପଲବ୍ଧି ହେଉଛି ଭାରତରେ ଠିକ୍ ସମୟରେ କର୍କଟ ଚିକିତ୍ସା ଆରମ୍ଭ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଏଥିରେ ଆୟୁଷ୍ମାନ ଭାରତ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। 90% କର୍କଟ ରୋଗୀ ଏହି ଯୋଜନା ମାଧ୍ୟମରେ ସଠିକ୍ ସମୟରେ ଚିକିତ୍ସା ଉପଲବ୍ଧ କରିପାରୁଛନ୍ତି, ଫଳରେ କର୍କଟ ଚିକିତ୍ସାରେ ଆର୍ଥିକ ସମସ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି। ସଚେତନ, ଠିକ୍ ସମୟରେ ପଦକ୍ଷେପ ଏବଂ ଆଶ୍ୱାସନା ମାଧ୍ୟମରେ କର୍କଟ ରୋଗକୁ ପ୍ରତିହତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆୟୁଷ୍ମାନ ଭାରତ ଯୋଜନା, ଇସ୍ ଯୋଜନା କି ବଜହ ସେ କ୍ୟାନ୍ସର କେ 90% ମରିଜ ସମୟ ପର ଅପନା ଇଲାଜ ଶୁରୁ କରା ପାଏ। ଆୟୁଷ୍ମାନ ଭାରତ ଯୋଜନା ଉନକେ ଲିଏ ବଡ଼ା ସମ୍ବଲ ବନି ହେ। ଅବ ଓ ଆଗେ ବଢ଼କର ଅପନା ଇଲାଜ କରାନେ କେ ଲିଏ ଆ ରହେ ହେ। ଆୟୁଷ୍ମାନ ଭାରତ ଯୋଜନା ନେ କ୍ୟାନ୍ସର କେ ଇଲାଜ ମେ ଆନେ ୱାଲି ପୈସୋ କି ପରେଶାନୀ କୋ କାଫି ହଦ୍ ତକ କମ୍ କିଆ ହେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ଏବଂ ଫିଟ୍ନେସ୍ ସମ୍ବନ୍ଧୀୟ ଦେଶରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଏକ ସଫଳତାର କାହାଣୀ ବିଷୟରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ପରିବା ବିପ୍ଳବ ବିଷୟରେ ଆଲୋକପାତ କରିଛନ୍ତି। ଜିଲ୍ଲାର ଗୋଲମୁଣ୍ଡା ବ୍ଲକ ଏକ ପରିବା ହବ୍ରେ ପରିଣତ ହୋଇଛି। 10 କୃଷକଙ୍କ ଏକ ଗୋଷ୍ଠୀ କୃଷକ ଉତ୍ପାଦକ ସଂଘ ନାମରେ ଏକ ସଂଗଠନ ପ୍ରତିଷ୍ଠା କରି ପରିବା ଚାଷରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଆରମ୍ଭ କରିଥିଲେ। ଏହି ଉତ୍ପାଦକ ସଂଘ ଆଜି ବହୁ କୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି। 45 ମହିଳା କୃଷକଙ୍କ ସମେତ 200 ଅଧିକ କୃଷକ ଏହି ସଂଘ ସହ ଜଡ଼ିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
जो कम पानी और कम संसाधनों के बावजूद सफलता की नई गाथा लिख रहा है। काला हांडी की सब्जी क्रांति। वहीं आज काला हांडी का गोला मुंडा ब्लॉक एक वेजिटेबल हब बन गया है। सिर्फ 10 किसानों के एक छोटे से समूह से हुई एक एफपीओ किसान उत्पाद संघ की स्थापना की। उनका ये एफपीओ करोड़ों का कारोबार कर रहा है। आज 200 से अधिक किसान इस एफपीओ से जुड़े, 45 महिला किसान भी हैं। अब इस एफपीओ का सालाना टर्नओवर भी बढ़कर 1.5 करोड़ से ज्यादा हो गया है।
ଆସନ୍ତା ବର୍ଷ ଭାରତ ସଫଳତାର ନୂତନ ଶିଖରକୁ ସ୍ପର୍ଶ କରିବ ବୋଲି ସେ କହିଛନ୍ତି। ନିଜ ପାଖରେ ଥିବା ଅନନ୍ୟ ପ୍ରୟାସକୁ ମନ୍ କି ବାତ୍ ସହ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 124କୁ ବୃଦ୍ଧି ପାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ବିମାନର 6 ଜଣ କ୍ରିଉ ସଦସ୍ୟଙ୍କ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ବିମାନଟି 175 ଜଣ ଯାତ୍ରୀଙ୍କ ସମେତ 6 ଜଣ ବିମାନ ସଦସ୍ୟଙ୍କୁ ନେଇ ବ୍ୟାଙ୍କକ୍ରୁ ମୁଆନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାତ୍ରା କରୁଥିଲା। ଆଜି ସକାଳ 9ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 700 ଜଣ ପୁଲିସ୍, ମିଲିଟାରୀ ଏବଂ କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିମାନଟି ଅବତରଣ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଦକ୍ଷିଣ କୋରିଆ କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗମକ୍ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି। ମୁଆନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ରଦ୍ଦ କରାଯାଇଛି ବୋଲି କୋରିଆ ଏୟାରପୋର୍ଟ କର୍ପୋରେସନ ପକ୍ଷରୁ କୁହାଯାଇଛି। ବିହାର ଧାର୍ମିକ ବୋର୍ଡର ସଭାପତି ତଥା ମହାବୀର ମନ୍ଦିର ଟ୍ରଷ୍ଟର ସମ୍ପାଦକ ଆଚାର୍ଯ୍ୟ କିଶୋର କୁନାଲଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ତାଙ୍କୁ 74 ବର୍ଷ ବୟସ ହୋଇଥିଲା। ପୂର୍ବତନ ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ସଂସ୍କୃତ ବିଦ୍ୱାନ ଆଚାର୍ଯ୍ୟ କୁନାଲ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମାଧ୍ୟମରେ ଦାନଧର୍ମ କରି ବେଶ୍ ଜଣାଶୁଣା ଥିଲେ। ତାଙ୍କ ପ୍ରଚେଷ୍ଟାରେ ପାଟନାସ୍ଥିତ ମହାବୀର ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବିହାରରେ ମହାବୀର କର୍କଟ ଚିକିତ୍ସାଳୟ, ମହାବୀର ଶିଶୁ ଚିକିତ୍ସାଳୟ ସମେତ ଅନ୍ୟାନ୍ୟ କେତେକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଜୟସ୍ୱାଲ ଆଚାର୍ଯ୍ୟ କୁନାଲଙ୍କର ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 6ଟାରେ ହାଇଦ୍ରାବାଦ ତୋଫାନ୍ସ ଏବଂ ରାହ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ରାତି 8:15ରେ ତାମିଲନାଡୁ ଡ୍ରାଗନ୍ସ ଏବଂ ସୁରମା ହକି କ୍ଲବ୍ ପରସ୍କରକୁ ଭେଟିବେ। 2ଟିଯାକ ମ୍ୟାଚ୍ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଦିଲ୍ଲୀ ଏସ୍ସି ପାଇପର୍ସ 4-2 ଗୋଲ୍ରେ ଗୋନାସିକା ଦଳକୁ ପରାସ୍ତ କରିଥିଲା। ଫେବୃୟାରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ରାଉରକେଲା ଏବଂ ରାଞ୍ଚିଠାରେ ଖେଳାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପୁରୁଷ ବର୍ଗରେ 8ଟି ଏବଂ ମହିଳା ବର୍ଗରେ 4ଟି ଦଳ ଅଂଶଗ୍ରହଣ କରୁଛନ୍ତି। ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଆଜି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସ୍ରେ 9 ୱିକେଟ୍ ବିନିମୟରେ 228 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ମାନସ ଲାଭୁଛଙ୍ଗେ 70 ରନ୍ ସଂଗ୍ରହ କରିଥିବାବେଳେ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଲାଥନ୍ ଲିୟନ୍ 41 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ 4ଟି ୱିକେଟ୍ ହାସଲ କରିଥିବାବେଳେ ମହମ୍ମଦ ସିରାଜ 3ଟି ଏବଂ ରବୀନ୍ଦ୍ର ଜାଡେଜା 1ଟି ୱିକେଟ୍ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଭାରତଠାରୁ 333 ରନ୍ରେ ଆଗୁଆ ରହିଛି। ଆଜିର ଚତୁର୍ଥ ଦିନ ଖେଳ ଭାରତ ତା'ର ପ୍ରଥମ ଇନିଂସ୍ର ଗତକାଲିର ଅପରାଜିତ ସ୍କୋର 9 ୱିକେଟ୍ରେ 358 ରନ୍ରୁ ଆରମ୍ଭ କରିଥିଲା। ନୀତିଶ କୁମାର ରେଡ୍ଡି 114 ରନ୍ କରି ଆଉଟ୍ ହେବା ସହ ଭାରତ ତା'ର ପ୍ରଥମ ଇନିଂସ୍ରେ 369 ରନ୍ ସଂଗ୍ରହ କରିଥିଲା। ଭାରତର ଚେସ୍ ଗ୍ରାଣ୍ଡମାଷ୍ଟର କୋନିରୁ ହମ୍ପି ଇଣ୍ଡୋନେସିଆର ଇରେନ୍ ସୁକନ୍ଦରଙ୍କୁ ହରାଇ ଦ୍ୱିତୀୟ ମହିଳା ବିଶ୍ୱ ର୍ୟାପିଡ୍ ଏବଂ ବ୍ଲିଜ୍ ଚାମ୍ପିୟନ୍ ହୋଇଛନ୍ତି। ନ୍ୟୁୟର୍କରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ହମ୍ପି 11 ରାଉଣ୍ଡ ଖେଳି 8.5 ପଏଣ୍ଟ ହାସଲ କରିଥିଲେ। ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ହାସଲ କରିବାରେ ହମ୍ପି ଚୀନ୍ର ଜୁ ୱେନ୍ଜୁନ୍ଙ୍କ ପରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ସୂଚନାଯୋଗ୍ୟ, 2019 ଜର୍ଜିଆରେ ହମ୍ପି ଏହି ପ୍ରତିଯୋଗିତା ଜିତିଥିଲେ। ଉତ୍ତର ଭାରତରେ ଶୀତଲହରୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଗାମୀ 2 ଦିନ ମଧ୍ୟରେ ଦେଶର ଉତ୍ତର ପଶ୍ଚିମାଞ୍ଚଳରେ ସର୍ବନିମ୍ନ ତାପମାତ୍ରା 3-5 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ କହିଛି। ସମୟର ପରୀକ୍ଷାରେ ସମ୍ଭିଧାନ ସର୍ବଦା ଉତ୍କୃଷ୍ଟତା ପ୍ରଦାନ କରିଆସିଛି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ପରିବାହକ ଉପରେ କଲେ ଆଲୋକପାତ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 124କୁ ବୃଦ୍ଧି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି ଖେଳାଯିବ 2ଟି ମ୍ୟାଚ୍ ଏବଂ ମେଲବୋର୍ଣ୍ଣ ଟେଷ୍ଟରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସ୍ରେ 9 ୱିକେଟ୍ ବିନିମୟରେ ଅଷ୍ଟ୍ରେଲିଆ ସଂଗ୍ରହ କରିଛି 228 ରନ୍। ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।